ନମସ୍କାର, ମୁଁ କଳ୍ପନା ଦଳେଇ କହୁଛି ଶୁକ୍ରବିହାର 66 ରୋଡ଼ରୁ। ଆମ ଘର ସାଇଡ଼ରେ ଗୋଟେ ଡ୍ରେନ୍ ଯାଇଛି, ବହୁତ ଦୁର୍ଗନ୍ଧ ହଉଛି ଆଉ ପୁରା ଆବର୍ଜନା ଅଛି। ସ୍ଲାବ ବହୁତ ମଛାମଛି ବି ହଉଛନ୍ତି, ଛୋଟ ପିଲା ବି ଅଛନ୍ତି ଘରେ, ତ ମାନେ ପଡ଼ିଯାଉଛନ୍ତି ବି, ଏଥର ବି ପଡ଼ିଗଲାଣି, ତ ସ୍ଲାବର ବ୍ୟବସ୍ଥା ହେଲେ ବହୁତ ଭଲ ହୁଅନ୍ତା।